ଯୋହନ ନ ଦିନେ ଯୀଶୁ ବାଟରେ ଯାଉଥିବା ବେଳେ ଗୋଟିଏ ଜନ୍ମାନ୍ଧକୁ ଭେଟିଲେ। ଶିଷ୍ୟମାନେ ପଚାରିଲେ, ଗୁରୁ, କାହାର ପାପ ଲାଗି ଏ ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ତା ନିଜର ନା ତା ପିତାମାତାଙ୍କ ପାପ ଲାଗି? ଯୀଶୁ ଉତ୍ତର ଦେଲେ, ତାର କିମ୍ବା ତା ପିତାମାତାଙ୍କର ପାପ କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତାଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ। ଦିବସର ଆଲୋକ ଥାଉଁ ଥାଉଁ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମକୁ କରିଯିବାକୁ ହେବ। ରାତ୍ରି ଆସୁଛି ଯେତେବେଳେ କେହି କାର୍ଯ୍ୟ କରିପାରିବେ ନାହିଁ। ଏ ଜଗତରେ ଥିବା ଯାଏ ମୁଁ ଜଗତର ଆଲୋକ। ଏହା କହି ଯୀଶୁ ମାଟିରେ ଛେପ ପକାଇ କିଛି କାଦୁଅ କଲେ, ସେଥିରୁ ଟିକିଏ ନେଇ ଲୋକଟିର ଆଖି ଉପରେ ଲେପନ କରି କହିଲେ, ସିଲୋହ ପୁଷ୍କରିଣୀରେ ମୁହଁ ଧୋଇ ଆସ। ସିଲୋହ ଶବ୍ଦର ଅର୍ଥ ପ୍ରେରିତ। ଲୋକଟି ଯାଇ ମୁହଁ ଧୋଇ ଫେରିବା ବେଳେ ଦୃଷ୍ଟିଶକ୍ତି ପାଇଲା। ତାର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ ସେମାନେ ପଚାରିଲେ, ଏ ଲୋକଟି କ'ଣ ରାସ୍ତା କଡ଼ରେ ବସି ଭିକ୍ଷା ମାଗୁନଥିଲା? କେତେକ କହିଲେ, ହଁ ଏ ତ ସେଇ। ଅନ୍ୟମାନେ କହିଲେ, ନା ସେ ନୁହେଁ, କିନ୍ତୁ ଠିକ୍ ତା'ପରି ଦେଖାଯାଉଛି। କିନ୍ତୁ ଲୋକଟି କହିଲା, ମୁଁ ସେହି। ଲୋକମାନେ ତାକୁ ପଚାରିଲେ, ତାହେଲେ ତୁ ଏବେ ଦେଖିପାରୁଛୁ କିପରି? ସେ ଉତ୍ତର ଦେଲା, ଯୀଶୁ ବୋଲି ଜଣେ ଲୋକ ମାଟିରେ ଟିକିଏ କାଦୁଅ ଚକଟି ମୋ ଆଖିରେ ଲଗାଇଲେ ଓ ସିଲୋହରେ ମୁହଁ ଧୋଇ ଆସିବାକୁ କହିଲେ, ସେମିତି ଯାଇ ମୁହଁ ଧୋଇବା କ୍ଷଣି ମୁଁ ଦେଖିପାରିଲି। ସେ କାହାନ୍ତି ବୋଲି ଲୋକମାନେ ତାକୁ ପଚାରିଲେ? ଲୋକଟି ଉତ୍ତର ଦେଲା, ମୁଁ ଜାଣେ ନାହିଁ। ଦୃଷ୍ଟିଶକ୍ତି ପାଇଥିବା ସେହି ଜନ୍ମାନ୍ଧକୁ ଲୋକମାନେ ଫାରୁସୀମାନଙ୍କ ନିକଟକୁ ନେଇଗଲେ। ଯୀଶୁ ଯେଉଁଦିନ କାଦୁଅ କରି ତାକୁ ଦୃଷ୍ଟିଶକ୍ତି ଦେଇଥିଲେ ସେହିଦିନ ଥିଲା ବିଶ୍ରାମବାର। ଫାରୁସୀମାନେ ତାକୁ ପଚାରିଲେ, କିପରି ସେ ତାର ଦୃଷ୍ଟିଶକ୍ତି ପାଇଲା? ସେ ଉତ୍ତର ଦେଇ କହିଲା, ମୋ ଆଖି ଉପରେ ସେ ଟିକିଏ କାଦୁଅ ଲଗାଇଦେଲେ, ମୁଁ ଯାଇ ମୁହଁ ଧୋଇ ଆସିଲି, ବର୍ତ୍ତମାନ ମୁଁ ଦେଖିପାରୁଛି। ଫାରୁସୀମାନଙ୍କ ମଧ୍ୟରୁ କେତେକ କହିଲେ, ଯେ ଏ କାର୍ଯ୍ୟ କରିଛି ସେ ଈଶ୍ୱରଙ୍କଠାରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି। ଅନ୍ୟମାନେ କହିଲେ, ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ? ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା। ଫାରୁସୀମାନେ ଲୋକଟିକୁ ପୁନର୍ବାର ପଚାରିଲେ, ତୁ କହୁଛୁ ସେ ତୋତେ ଦୃଷ୍ଟି ଦେଇଛନ୍ତି, ଆଚ୍ଛା ତାଙ୍କ ବିଷୟରେ ତୁ କ'ଣ କହୁଛୁ? ଲୋକଟି କହିଲା, ସେ ଜଣେ ଭାବବାଦୀ, କିନ୍ତୁ ସେ ଯେ ଜନ୍ମରୁ ଅନ୍ଧ ଥିଲା ଓ ଏବେ ଦୃଷ୍ଟିଶକ୍ତି ପାଇଛି, ଏ କଥା ତା ପିତାମାତାଙ୍କୁ ପଚାରି ନ ବୁଝିବା ଯାଏ ଇହୁଦୀ କର୍ତ୍ତୃପକ୍ଷମାନେ ବିଶ୍ୱାସ କରିବାକୁ ଚାହୁଁନଥିଲେ। ତେଣୁ ସେମାନେ ତା ପିତାମାତାଙ୍କୁ ପଚାରିଲେ, ଏ କ'ଣ ତୁମ ପୁଅ? ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହୁଛ, ତେବେ ସେ ବର୍ତ୍ତମାନ ଦେଖିପାରୁଛି କିପରି? ତାର ପିତାମାତା ଉତ୍ତର ଦେଲେ, ହଁ ସେ ଆମ ପୁଅ, ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା, କିନ୍ତୁ ବର୍ତ୍ତମାନ ସେ କିପରି ଦେଖିପାରୁଛି, ପୁଣି କିଏ ତାକୁ ଦୃଷ୍ଟିଶକ୍ତି ଦେଇଛନ୍ତି ଆମେ ତାହା ଜାଣୁନା। ତାର ବୟସ ହେଇଛି, ତାକୁ ପଚାର, ସେ ନିଜେ ନିଜ କଥା କହିପାରିବ। ଲୋକଟିର ପିତାମାତା ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ଭୟ କରି ଏକଥା କହିଥିଲେ, କାରଣ ସେହି କର୍ତ୍ତୃପକ୍ଷମାନେ ସ୍ଥିର କରିଥିଲେ ଯେ ଯେଉଁମାନେ ଯୀଶୁଙ୍କୁ ମସିହ ବୋଲି ସ୍ୱୀକାର କରିବେ ସେମାନଙ୍କୁ ସମାଜଚ୍ୟୁତ କରାଯିବ। ସେଥିପାଇଁ ତାର ପିତାମାତା କହିଲେ, ତାର ବୟସ ହୋଇଛି, ତାକୁ ପଚାର। ଫାରୁସୀମାନେ ସେହି ଜନ୍ମାନ୍ଧକୁ ଆଉଥରେ ଡାକି କହିଲେ, ଈଶ୍ୱରଙ୍କ ସମ୍ମୁଖରେ ଶପଥ କରି କହ, ତୁ ସତ କହିବୁ, ଆମେ ଜାଣୁ ଯେଉଁ ଲୋକ ତୋତେ ଦୃଷ୍ଟିଶକ୍ତି ଦେଇଛି ସେ ଜଣେ ପାପୀ। ଲୋକଟି ଉତ୍ତର ଦେଲା, ସେ ପାପୀ କି ନୁହେଁ ମୁଁ ଜାଣେ ନାହିଁ, କେବଳ ଗୋଟିଏ କଥା ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖିପାରୁଛି। ସେମାନେ ପଚାରିଲେ, ତୋତେ ସେ କ'ଣ କଲା? କିପରି ସେ ତୋର ଆଖି ଖୋଲିଦେଲା? ଲୋକଟି ଉତ୍ତର ଦେଲା, ଆଗରୁ ତ କହିସାରିଛି, କିନ୍ତୁ ତୁମ୍ଭେମାନେ ସେ କଥା ଶୁଣିବାକୁ ଇଚ୍ଛା କରିନାହଁ, ଆଉ ଥରେ ଶୁଣିବାକୁ କାହିଁକି ଚାହୁଁଛ? ବୋଧହୁଏ ତୁମେ ମଧ୍ୟ ତାଙ୍କ ଶିଷ୍ୟ ହେବାକୁ ଇଚ୍ଛା କରୁଛ। ସେମାନେ ତାକୁ ଅଭିଶାପ ଦେଇ କହିଲେ, ତୁ ସିନା ତାର ଶିଷ୍ୟ, ଆମେ ମୋଷାଙ୍କ ଶିଷ୍ୟ। ଆମେ ଜାଣୁ ଈଶ୍ୱର ମୋଷାଙ୍କ ସହିତ କଥାବାର୍ତ୍ତା କରିଥିଲେ, କିନ୍ତୁ ସେହି ଲୋକ କେଉଁଠାରୁ ଆସିଛି ତା ମଧ୍ୟ ଆମେ ଜାଣୁନା। ଲୋକଟି ଉତ୍ତର ଦେଲା, ଏ କେଡ଼େ ଆଶ୍ଚର୍ଯ୍ୟ କଥା, ସେ କେଉଁଠାରୁ ଆସିଛନ୍ତି ତୁମ୍ଭେମାନେ ଜାଣ ନାହିଁ, ଅଥଚ ସେ ମୋତେ ଦୃଷ୍ଟିଶକ୍ତି ଦେଇଛନ୍ତି। ଆମେ ସମସ୍ତେ ଜାଣୁ ଈଶ୍ୱର ପାପୀମାନଙ୍କ କଥା ଶୁଣନ୍ତି ନାହିଁ। ଯେଉଁମାନେ ଈଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ କାମ କରନ୍ତି ଈଶ୍ୱର କେବଳ ସେମାନଙ୍କ କଥା ଶୁଣନ୍ତି। ସୃଷ୍ଟିର ଆରମ୍ଭରୁ କେହି ଅନ୍ଧକୁ ଦୃଷ୍ଟିଶକ୍ତି ଦେବା କଥା କେବେ ଶୁଣାଯାଇ ନଥିଲା। ଈଶ୍ୱରଙ୍କଠାରୁ ଆସିନଥିଲେ ସେ କେବେ ଏହି କାର୍ଯ୍ୟ କରିପାରିନଥାନ୍ତେ। ପାପରେ ଜନ୍ମି ପାପରେ ବଢ଼ିଛୁ, ତୁ ଫେରେ ଆମକୁ ଶିକ୍ଷା ଦେଉଛୁ, ଏହା କହି ସେମାନେ ତାକୁ ସମାଜଗୃହରୁ ବାହାର କରିଦେଲେ। ଯୀଶୁ ଏହିସବୁ ଘଟଣା ଶୁଣି ଆଉଥରେ ସେହି ଲୋକଟିର ଦେଖା ପାଇ ତାକୁ ପଚାରିଲେ, ତୁମେ କ'ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ? ସେ ଉତ୍ତର ଦେଲା, ଆଜ୍ଞା, କୁହନ୍ତୁ ସେ କିଏ, ତାଙ୍କୁ ମୁଁ ବିଶ୍ୱାସ କରିବି। ଯୀଶୁ ତାକୁ କହିଲେ, ତୁମେ ତାଙ୍କୁ ଦେଖିସାରିଛ, ତୁମ ସହିତ ଯେ ଏବେ କଥା କହୁଛନ୍ତି ସେ ସେହି। ବିଶ୍ୱାସ କରୁଛି ପ୍ରଭୁ, ଏହା କହି ଲୋକଟି ଯୀଶୁଙ୍କ ଆଗରେ ଆଣ୍ଠୋଇ ପଡ଼ିଲା। ଯୀଶୁ କହିଲେ, ମନୁଷ୍ୟର ବିଚାର ପାଇଁ ମୋର ଆଗମନ, ଅନ୍ଧମାନେ ଦୃଷ୍ଟିଶକ୍ତି ପାଇବେ, କିନ୍ତୁ ଅନେକେ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ହେବେ। ସେଠାରେ ଥିବା କେତେକ ଫାରୁସି ଏକଥା ଶୁଣି ତାଙ୍କୁ ପଚାରିଲେ, ଆମେ ଅନ୍ଧ ବୋଲି କ'ଣ ତୁମେ ଭାବୁଛ? ଯୀଶୁ ଉତ୍ତର ଦେଲେ, ଅନ୍ଧ ହୋଇଥିଲେ ତୁମ୍ଭେମାନେ ନିର୍ଦ୍ଦୋଷ ହୋଇଥାନ୍ତ, କିନ୍ତୁ ଦେଖିପାରୁଛ ବୋଲି କହୁଥିବାରୁ ତୁମେ ଅଧିକ ଦୋଷୀ।